ये एडवेंटिस्ट वर्ल्ड रेडियो ओडिया सेवा कार्यक्रम जीवनधारा मु स्वप्ना प्रेम भरारे ओडिया सेवा जीवनधारा कार्यक्रम को स्वागत करुची। प्रिय बंधु आसंतु आजिर 30 मिनिट रो कार्यक्रम विषय रे जानिबा। प्रथम रे सुनिबा भक्तिमय गीत, यहाँ परे सुनिबा पिला मानकर आत्मीय कहानी ओ परिशेष रे पवित्र शास्त्र रु परमेश्वरंकर आध्यात्मिक वाक्य सुनिबा। आसंतु पिला मानकर आत्मीय कहानी सुनिबा पूर्वे सुनिबा गोटिए भक्तिमय गीत।
ओ सना खुदा की करता है हर समा, हम्द ओ सना खुदा की करता है हर समा। कहने से जिसके बन गए, कहने से जिसके बन गए, देखो ये तो जहां। हम्द ओ सना खुदा की करता है हर समा। सदियों से वो रहा है बस एक ही खुदा, कुव्वत का जिसकी कोई भी सानी नहीं रहा। सदियों से वो रहा है बस एक ही खुदा, कुव्वत का जिसकी कोई भी सानी नहीं रहा। ये उसकी शान देखिए हर मुल्क के लोगों, ये उसकी शान देखिए हर मुल्क के लोगों। ईमानदार लोगों पे वो मेहरबान रहा। हम तो ओ सना खुदा की करता है हर समा। हाल है उन्हें देता वो ताजगी, बंदों को अपने देता है वो अपनी जिंदगी। जो मस्त हाल है उन्हें देता वो ताजगी, बंदों को अपने देता है वो अपनी जिंदगी। मामूर करता उनको तवानाई से सदा, मामूर करता उनको तवानाई से सदा। करते रहे हमेशा ही जो उसकी बंदगी। हम्द ओ सना करता है हर समा। ओ सना खुदा के करता है हर जमा कहने से जिससे बन गए कहने से जिससे बन गए देखो ये दो जहां हमद ओ सना खुदा के करता है हर समा हमद ओ सना खुदा के करता है हर समा।
श्रोता एही भक्तिमय गीत आपणको केमिति लागिला चालंतु एबे सुनिबा पिलामानंकर कहानी।
नमस्कार पिलामाने, चालंतु आउ थरे आमे माने गोटिए सुंदर्य कहानी सुनिबा। आजीर कहानी हेउछि टिकी झियो लता विषयरे। घर सामना लॉनरे बापा मा आउ मिली बसिथिले। एतिकी बेले मिलीर मा लताकु डाकिले, लता ଏଠିକି ଆସିଲୁ କ'ଣ କରୁଛୁ ଏତେ ସମୟ? ଓଦା ହାତ ଭଲ କରି ପୋଛି କରି ଆସିବୁ। ପିନ୍ଧିଥିବା ଚିରା ଫ୍ରକ୍ରେ ହାତ ପୋଛି ପୋଛି ଲତା ଆସି ପହଞ୍ଚିଲା। ସେ କହିଲା, ମା ମୋ କାମ ତ ଆହୁରି ସରିନାହିଁ, କାହିଁକି ଡାକିଲେ? ମା କହିଲେ, କ'ଣ ଏତେ କାମ କରୁଛୁ? ତୁ ସାନ ପିଲାଟା, ତୋତେ କାମ କରିବାକୁ ତୋ ମା କିପରି ପଠାଇ ଦେଉଛି? ଆମେ ତ ଗରିବ ଲୋକ, ମା କହୁଛନ୍ତି କାମ ନ କଲେ ଖାଇବାକୁ ମିଳିବ ନାହିଁ, ସେଥିପାଇଁ ମା କଥା ମାନି କାମ କରୁଛି, କିନ୍ତୁ ମୋର କାମ କରିବାକୁ ଜମା ଇଚ୍ଛା ନାହିଁ। ମିଲି ଅଙ୍କ ପରି ପାଠ ପଢ଼ିବାକୁ ମନ କରୁଛି, ଲତା କହିଲା। ମିଲିର ବାପା ବିଜୟ ବାବୁ ତା ଖାଉ ଖାଉ 8 ବର୍ଷର ଟିକି ଝିଅ ଲତା କଥା ଶୁଣୁଥାନ୍ତି ଆଉ ମୁରୁ କେଉ ହସୁଥାନ୍ତି। ହଠାତ୍ ମିଲିର ମା କହିଲେ, ଏଇ ନେ ତୋ ନୂଆ ଫ୍ରକ୍, ଏବେ ପିନ୍ଧିକରି ଆହ କେମିତି ଦିଶୁଛୁ ଦେଖିବୁ। ରସ୍କି ସୁନ୍ଦର ଫୁଲ ପକା ଜାମା ଭାରି ସୁନ୍ଦର ହେଉଛି, ଏବେ ପିନ୍ଧିଲେ ମଇଳା ହୋଇଯିବ। ଏଇ ନୂଆ ଜାମା ପିନ୍ଧି ମୁଁ ଯାତ୍ରାକୁ ଯିବି, ଲତା କହିଲା। ମିଲି ପାଟି କରି ଉଠିଲା, ଯା ମାଙ୍କ କଥା ମାନି ଶୀଘ୍ର ପିନ୍ଧିକରି ଆ। ଲତା ଟିକିଏ ଡରିଯାଇ ଘର ଭିତରକୁ ଚାଲିଗଲା। କିଛି ସମୟରେ ନୂଆ ଫ୍ରକ୍ଟି ପିନ୍ଧି ବାହାରି ଆସିଲା। ବାବୁ ମାଙ୍କୁ ମୁଣ୍ଡ ଲଗାଇ ପ୍ରମାଣ କଲା। ମିଲୁକୁ ପ୍ରମାଣ କରିବାକୁ ଯିବାବେଳେ ସେ ତାକୁ ଧରି ପକାଇ କହିଲା, ଥାଉ ଥାଉ, ମୁଁ ତ ତୋରି ପରି ସାନ ପିଲାଟିଏ, ମୋତେ କ'ଣ ପ୍ରଣାମ କରୁଛୁ? ହେଇ ନେ, ବାପା ତୋ ପାଇଁ ଏକ ସ୍ଲେଟ ଖଡ଼ି ଓ ଖାତା ବହି ଆଣିଛନ୍ତି। ଅପା, ମା ଜାଣିଲେ ରାଗିବ, ସେ କହିବ, ଝିଅ ପିଲାଟା ପାଠ କ'ଣ ପଢ଼ିବୁ? ତୋ ଭାଇ ନଟ ପଡ଼ିବ, ତୁ ଘରମାନଙ୍କରେ କାମ ଧନ୍ଦା କରି ଟଙ୍କା ରୋଜଗାର କର। ଏମିତି କହି ଲତା ମା ମୁହଁ ଶୁଖାଇ ଦେଲା। ବିଜୟ ବାବୁଙ୍କୁ କହିଲେ, ଆରେ ଲତା, ଏଠିକି ଆସିଲୁ? ଲତା ବାବୁଙ୍କ ପାଖକୁ ଗଲା। ସେ ତା ମୁଣ୍ଡ ଆଉଁସି ଦେଇ କହିଲେ, କାଲି ସକାଳେ ତୋ ମାଆକୁ ଡାକି ଆଣିବୁ, ମୋ ସାଙ୍ଗରେ କଥାବାର୍ତ୍ତା କରିବ। ଆଚ୍ଛା, ତୋର ପାଠ ପଢ଼ିବାକୁ ବହୁତ ଇଚ୍ଛା ତ? ନା ନା, ଲତା କହିଲା, ହଁ ବାବୁ, ପାଠ ପଢ଼ି ଜଣେ ଡାକ୍ତର ହେବାକୁ ମୋର ଇଚ୍ଛା, କିନ୍ତୁ ମା ପଢ଼େଇ ନାହାନ୍ତି। ବିଜୟ ବାବୁ ତା ପିଠି ତାପୁଡ଼େଇ ଦେଇ କହିଲେ, ତୁ ମନ ଦେଇ ପଢ଼ିଲେ ନିଶ୍ଚୟ ଡାକ୍ତରୀଟିଏ ହୋଇପାରିବୁ, କାଲି ମନେକରି ତୋ ମାଆକୁ ଡାକି ଆଣିବୁ। ଲତା ମୁଣ୍ଡ ଟୁଙ୍ଗେରି ଦେଇ ଟେବୁଲ ଉପରୁ ଚା କପ୍ ଗୁଡ଼ିକ ନେଇ ଚାଲିଗଲା। ତା ପରଦିନ ସକାଳେ ଲତା ମାଆକୁ ନେଇ ପହଞ୍ଚିଲା। ବାବୁ ମାଆଙ୍କୁ ନମସ୍କାର କରି ମା ତାର ଠିଆ ହେଲା। ବିଜୟ ବାବୁଙ୍କୁ କହିଲେ, ଲତା, ତୋ ଝିଅକୁ ସ୍କୁଲ ପଠା, ସେ ପାଠ ପଢ଼ିବ, ପଢ଼ିବା ପାଇଁ ଯାହା ଖର୍ଚ୍ଚ ହେବ ସବୁ ମୁଁ ଦେବି। ବାବୁ, ଝିଅ ପିଲାଟା ପାଠ ପଢ଼ିବ କ'ଣ କରିବ? ପୁଅଟିକୁ ଏବେ ସ୍କୁଲ ପଠାଉଛି, ଲତା ମା କହିଲା। ଏଥର ମିଲୁର ମା କହିଲେ, ପୁଅ କ'ଣ ଝିଅ କ'ଣ, ପାଠ ତ ସମସ୍ତେ ପଢ଼ିବେ, ତୁ ଲତାକୁ ଆଉ କାମ କରିବାକୁ ପଠାଇବୁ ନାହିଁ, ଏବେ ତାର ଖେଳିବା ଭୁଲିବା ଓ ପାଠ ପଢ଼ିବାର ବୟସ, କାଲିଠାରୁ ଆମ ଘର କାମ କରିବାକୁ ତୁ ନିଜେ ଆସିବୁ। ଲତା ମା ବହୁ କଷ୍ଟରେ ବାବୁ ମାଆଙ୍କ କଥାରେ ରାଜି ହୋଇ ଘରକୁ ଫେରିଗଲା। ଏହା ଭିତରେ 4 ବର୍ଷ ବିତିଗଲା। ଲତା ଆଉ ତାର ଭାଇ ସ୍କୁଲରେ ପଢ଼ୁଥାନ୍ତି। ନଟ ଭଲ ପଡ଼ିଲା ନାହିଁ, କେତେଥର ଫେଲ୍ ହେବାରେ ତା ବାପାଙ୍କ ପରି ରିକ୍ସା ଟାଣିଲା। ବିଜୟ ବାବୁଙ୍କ ତ ସରକାରୀ ଅଫିସର ତାଙ୍କର ବଦଳି ହୋଇଗଲା। ସେଠାରୁ ଯିବା ପୂର୍ବରୁ ଲତା ପାଠପଢ଼ାର ସବୁ ପ୍ରକାର ସୁବିଧା ସେ କରିଦେଲେ। ବିଜୟ ବାବୁଙ୍କୁ ଓ ତାଙ୍କ ପରିବାର ଯିବାବେଳେ ଲତା ବହୁତ ମନ ଦୁଃଖ କଲା, କାନ୍ଦିଲା, ସମସ୍ତେ ତାକୁ ବୁଝେଇ ବିଦାୟ ନେଲେ। ସତକୁ ସତ ଲତା ମନେ ଦେଇ ପାଠ ପଢ଼ିଲା। ସବୁ ପ୍ରକାର ସୁବିଧା ଅସୁବିଧା ଅତିକ୍ରମ କରି ସେ ଆଜି ଜଣେ ଡାକ୍ତର, ଗରିବ ଦୁଃଖୀଙ୍କ ଠାରୁ ଆରମ୍ଭ କରି ଧନୀ ଲୋକଙ୍କର ସେବା ବି ସେ କରୁଛି। ନିଜ ଗରିବ୍ୟ ଭିତରେ ଥାଇ ସବୁବେଳେ ସେ ବିଜୟ ବାବୁଙ୍କ ପରିବାରଙ୍କୁ ମନେ ପକାଏ। ସମସ୍ତଙ୍କୁ ଦେଖିବାକୁ ମନ ତାର ଦହଲ ବିକଲ ହୁଏ। ସେମାନଙ୍କୁ ସେ ଭଗବାନ ବୋଲି ଭାବେ। ତାଙ୍କ ପରି ତାଙ୍କ ପାଇଁ ଆଜି ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛି। ପିଲାମାନେ, ଯଦି ଆମେମାନେ କଷ୍ଟ କରି ମନ ଦେଇ ପାଠ ପଢ଼ିବା, ନିଶ୍ଚିତ ଆମ ମନର କାମନା ପରିପୂର୍ଣ୍ଣ ହେବ। ତାହେଲେ ଚାଲନ୍ତୁ ଆମେ ଆଜିଠୁ ନିଷ୍ପତ୍ତି ନେବା କି ମନ ଦେଇ ପାଠ ପଢ଼ିବା, ପିତାମାତାଙ୍କ କଥା ମାନିନେବା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପିଲାମାନେ, କାହାଣୀ ଭଲ ଲାଗିଲା ତ?
ହେ ବନ୍ଧୁ, ବନ୍ଧୁରେ ଚାଖି ଦେଖ ହୋ ଯୀଶୁଙ୍କ ପ୍ରେମ, ଥରେ ଚାଖିଲେ ସିନା ଜାଣିବ ବନ୍ଧୁ କେଡ଼େ ଉତ୍ତମ। ହେ ବନ୍ଧୁ ଥରେ ଅଧେ ଚାଖି ଦେଖ ହୋ ଯୀଶୁଙ୍କ ପ୍ରେମ, ଥରେ ଚାଖିଲେ ସିନା ଜାଣିବ ବନ୍ଧୁ କେଡ଼େ ଉତ୍ତମ। ପାରିବ ତୁମେ ଆକାଶର ତାରକା, ମାପିକି ପାରିବ ସତ୍ୟ ସାଗର ଗଭୀରତା, ଗଣିକି ପାରିବ ତୁମେ ଆକାଶର ତାରକା, ମାପିକି ପାରିବ ସତ୍ୟ ସାଗର ଗଭୀରତା। ଯୀଶୁ ପ୍ରେମ ସଦା ଅସୀମ, ଏ ବନ୍ଧୁ ଥରେ ଅଧେ ଚାଖି ଦେଖ ହୋ ଯୀଶୁଙ୍କ ପ୍ରେମ, ଥରେ ଚାଖିଲେ ସିନା ଜାଣିବ ବନ୍ଧୁ କେଡ଼େ ଉତ୍ତମ। ଅଛି ଏଇ ପାପୀ ପାଇଁ ଯିଏ ଜୀବନ ଦେଇଛି। ଅପିନର ହୃଦୟ ଯୀଶୁ ଦେଲେ ଆଶା ମୁକତି ଆହ୍ୱାନ ଆସିଛି। କିଏ ଅଛି ଏଇ ପାପୀ ପାଇଁ ଯିଏ ଜୀବନ ଦେଇଛି। ଅପିନର ହୃଦୟ ଯୀଶୁ ଦେଲେ ଆଶା ମୁକତି ଆହ୍ୱାନ ଆସିଛି। ଅତୀତକୁ ଛୁଇଁ ଛୁଇଁ ସ୍ମୃତିର ପ୍ରଦୀପ ଅନ୍ଧାରରୁ ଆଣିଦେଲା ଉଷାର ସଙ୍ଗୀତ। ଅତୀତକୁ ଛୁଇଁ ଛୁଇଁ ସ୍ମୃତିର ପ୍ରଦୀପ ଅନ୍ଧାରରୁ ଆଣିଦେଲା ଉଷାର ସଙ୍ଗୀତ। ଅତୁଳନୀୟ ସେ ଅମାପ ଏ ବନ୍ଧୁ ଥରେ ଅଧେ ଚାଖି ଦେଖ ହୋ ଯୀଶୁଙ୍କ ପ୍ରେମ। ଥରେ ଚାଖିଲେ ସିନା ଜାଣିବ ବନ୍ଧୁ କେଡ଼େ ଉତ୍ତମ। ନୂଆ ଦେହରେ ସଜାଇ ମୃତକୁ ଜୀବନ ପ୍ରଭୁ ଯୀଶୁ ବିନା କେହି ପାରିବନି ଦେଇ। ଲାଜାରକୁ ଦିନେ ଜୀବଦାନ ଦେଇ ନୂଆ ଦେହରେ ସଜାଇ ମୃତକୁ ଜୀବନ ପ୍ରଭୁ ଯୀଶୁ ବିନା କେହି ପାରିବନି ଦେଇ। ପାଦେ ଯିଏ ନେବରେ ଶରଣ ଦୁଃଖ ସୁଖ ଚାଲିଯିବ ହେବ ନୂଆ ମନ। ପ୍ରଭୁ ଯୀଶୁ ପାଦେ ଯିଏ ନେବରେ ଶରଣ ଦୁଃଖ ସୁଖ ଚାଲିଯିବ ହେବ ନୂଆ ମନ। ସେ ଖୁସି ବର୍ଣ୍ଣିକି ହୋଇବ ଏ ବନ୍ଧୁ ଥରେ ଅଧେ ଚାଖି ଦେଖ ହୋ ଯୀଶୁଙ୍କ ପ୍ରେମ। ଏ ଥରେ ଚାଖିଲେ ସିନା ଜାଣିବ ବନ୍ଧୁ।
ତାହେଲେ ବର୍ତ୍ତମାନ ପବିତ୍ର ଶାସ୍ତ୍ରରୁ ଶୁଣିବା ପରମେଶ୍ୱରଙ୍କର ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ମଙ୍ଗଳମୟ ଜୀବନଦାୟକ ପରମେଶ୍ୱରଙ୍କ ମଧୁର ନାମରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ସେହି ସଦାପ୍ରଭୁ ଆପଣଙ୍କର ଓ ଆପଣଙ୍କର ସହପରିବାର ତାହାଙ୍କ ଆଶିଷରେ ଭରାଇ ଦିଅନ୍ତୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଅନ୍ୱେଷଣ କଲେ ତାହାଙ୍କର ଉଦ୍ଦେଶ୍ୟ ପାଇବ। ପ୍ରିୟ ଶ୍ରୋତା, ଚାଲନ୍ତୁ ଏହା ପୂର୍ବରୁ ଆମ୍ଭେମାନେ ପବିତ୍ର ଶାସ୍ତ୍ରରୁ ଏକ ସୌନ୍ଦର୍ଯ୍ୟ ବାକ୍ୟ ପଢ଼ିବା। ଦ୍ୱିତୀୟ ବିବରଣ 4:29 ଘୋଷଣା କରେ, ମାତ୍ର ସେହି ସ୍ଥାନରୁ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅନୁଗମନ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ୱେଷଣ କଲେ ତାହାଙ୍କର ଉଦ୍ଦେଶ୍ୟ ପାଇବ। ପ୍ରିୟ ଶ୍ରୋତା, ଥରେ ଯୀଶୁ କପର୍ଣ୍ଣମକୁ ଗଲେ। ନଗର ଭିତରେ ପ୍ରବେଶ କଲାବେଳେ ଜଣେ ରୋମୀୟ ସେନାପତି ତାହାଙ୍କ ପାଖକୁ ଆସିଲେ। ସେ ବିନୟ ପୂର୍ବକ କହିଲେ, ପ୍ରଭୁ, ମୋର ଦାସ ରୋଗରେ ପୀଡ଼ିତ ହୋଇ ଘରେ ବିଞ୍ଛଣାରେ ପଡ଼ିଛି। ତାକୁ ପକ୍ଷଘାତ ରୋଗ ହୋଇଛି ଓ ସେ ଭୀଷଣ କଷ୍ଟ ପାଉଛି। ତାପରେ ଯୀଶୁ ତାହାଙ୍କୁ କହିଲେ, ମୁଁ ଯାଇ ତାହାକୁ ଭଲ କରିଦେବି। ସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋ ଘରକୁ ଆସିବେ ତାହା ପାଇଁ ମୁଁ ଯୋଗ୍ୟ ନୁହେଁ। ଆପଣ କେବଳ ଆଦେଶ ଦେଇ ଦିଅନ୍ତୁ, ମୋର ଦାସ ଭଲ ହୋଇଯିବ। ମୁଁ ମଧ୍ୟ ଜଣେ ବଡ଼ ଅଧିକାରୀଙ୍କ ଅଧୀନରେ କାମ କରୁଛି। ମୋ ଅଧୀନରେ କେତେକ ସୈନ୍ୟ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁହେ ଯାଅ, ତେବେ ସେ ଚାଲିଯାଏ। ଅନ୍ୟ ଜଣକୁ ମୁଁ ଯଦି କହେ ଆସ, ତେବେ ସେ ଆସେ। ମୋର ଦାସକୁ ମୁଁ ଯଦି କୁହେ ଏହା କର, ତେବେ ସେ ତାହା କରେ। ତୁମ୍ଭର ମଧ୍ୟ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ। ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି ଯେ ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇନାହିଁ। ମୁଁ ତୁମ୍ଭକୁ ପୁଣି କହି ରଖିଛି ଯେ ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସେମାନେ ଅବ୍ରାହମ ଇସାକ ଓ ଜାକୁବଙ୍କ ସହିତ ସ୍ୱର୍ଗ ରାଜ୍ୟରେ ଭୋଜିରେ ନିଜ ନିଜ ଆସନ ଗ୍ରହଣ କରିବେ, କିନ୍ତୁ ରାଜ୍ୟର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆଯିବା। ସେଠାରେ ସେମାନେ କାନ୍ଧି କାନ୍ଧି ଓ କଷ୍ଟ ହେତୁ ଦାନ୍ତ କଡ଼ମଡ଼ କରି ରହିବେ। ତାପରେ ଯୀଶୁ ସେନାପତିଙ୍କୁ କହିଲେ, ତୁମ୍ଭର ବିଶ୍ୱାସ ଲାଗି ତୁମ୍ଭ ପାଇଁ ତାହା ଘଟୁ। ଠିକ୍ ସେହି ସମୟରେ ତାହାଙ୍କର ଦାସ ସୁସ୍ଥ ହୋଇଗଲେ। ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ବିଷୟରେ କେହି ଶୁଣୁ ବା ନ ଶୁଣୁ, ସମସ୍ତ ଲୋକ ଈଶ୍ୱରଙ୍କୁ କୈଫୟକ୍ତ ହେବାକୁ ପଡ଼ିବ। ପବିତ୍ର ଶାସ୍ତ୍ର ଆମ୍ଭମାନଙ୍କୁ କୁହେ ଯେ ଈଶ୍ୱର ପ୍ରକୃତିରେ ଏବଂ ଲୋକମାନଙ୍କ ହୃଦୟରେ ନିଜକୁ ପ୍ରକାଶ କରିଅଛନ୍ତି। ସମସ୍ୟାଟି ହେଉଛି ମାନବ ଜାତି ପାପପୂର୍ଣ୍ଣ ଅଟନ୍ତି। ଆମେ ସମସ୍ତ ଈଶ୍ୱରଙ୍କ ଏହି ଜ୍ଞାନକୁ ପ୍ରତ୍ୟାଖ୍ୟାନ କରୁ ଏବଂ ତାହାଙ୍କ ବିଦ୍ରୋହୀ ହେଉ। ଯଦି ଏହା ଈଶ୍ୱରଙ୍କ ଅନୁଗ୍ରହ ହୋଇନଥାନ୍ତା, ଆମ୍ଭମାନଙ୍କ ହୃଦୟରେ ପାପପୂର୍ଣ୍ଣ ଇଚ୍ଛାରେ ସମର୍ପିତ ହୋଇଥାନ୍ତୁ ଏବଂ ଏହାଦ୍ୱାରା ତାଙ୍କ ବିନା ଏହି ଜୀବନ କିପରି ବ୍ୟବହାର ଅଯୋଗ୍ୟ ଏବଂ ଦୟନୀୟ ତାହା ଆବିଷ୍କାର କରିପାରିଥାନ୍ତୁ। ଯେଉଁମାନେ ତାଙ୍କୁ ଅବିରତ ପ୍ରତ୍ୟାଖ୍ୟାନ କରି ଚାଲିଛନ୍ତି, ସେମାନଙ୍କ ପ୍ରତି ସେ ଏହା କରନ୍ତି। ପ୍ରିୟ ଶ୍ରୋତା, ପ୍ରକୃତ ପକ୍ଷେ କେତେ ଜଣେ ଯେ ଈଶ୍ୱରଙ୍କ ବିଷୟରେ ଶୁଣିନାହାନ୍ତି, ଯେପରି ନୁହେଁ, ବରଂ ସେମାନେ ଯାହା ଶୁଣିଅଛନ୍ତି ଏବଂ ପ୍ରକୃତରେ ଯାହା ଦେଖାଇଛି ସେମାନେ ତାହାକୁ ପ୍ରତ୍ୟାଖ୍ୟାନ କରିଅଛନ୍ତି। ଯେପରିକି ଦ୍ୱିତୀୟ ବିବରଣୀ 4:29 ଆମେ ପଢ଼ିଥିଲୁ, ଏଥିରେ ଘୋଷଣା କରେ, ମାତ୍ର ସେହି ସ୍ଥାନରୁ ଯେବେ ତୁମେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅନୁଗମନ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ୱେଷଣ କଲେ ତାହାଙ୍କର ନିଶ୍ଚିତ ଉଦ୍ଦେଶ୍ୟ ପାଇବ। ଏହି ପଦ ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଶିକ୍ଷା ଦିଏ। ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ସତ୍ୟରେ ଈଶ୍ୱରଙ୍କର ଅନ୍ୱେଷଣ କରନ୍ତି, ସେମାନେ ତାଙ୍କୁ ପାଇବେ। ଯଦି ଜଣେ ବ୍ୟକ୍ତି ଈଶ୍ୱରଙ୍କୁ ଜାଣିବ ବା ଜାଣିବା ନିମନ୍ତେ ସତ୍ୟରେ ଜାଣିବାକୁ ଇଚ୍ଛା କରେ, ଈଶ୍ୱର ନିଜକୁ ଜଣାଇବେ। ସମସ୍ୟାଟି ହେଉଛି ଯେ ବୁଝେ, ଏପରି କେହି ନାହିଁ ଯେ ଈଶ୍ୱରଙ୍କ ଅନ୍ୱେଷଣ କରେ, ଏପରି କେହି ବି ନାହିଁ। ଲୋକମାନେ ପ୍ରକୃତିରେ ଓ ସେମାନଙ୍କ ନିଜ ନିଜ ହୃଦୟରେ ଥିବା ଈଶ୍ୱରଙ୍କ ଜ୍ଞାନକୁ ପ୍ରତ୍ୟାଖ୍ୟାନ କରନ୍ତି ଏବଂ ସେମାନେ ସେମାନଙ୍କ ନିଜ ସ୍ପଷ୍ଟ ଦେବତାଗଣଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଅଛନ୍ତି। ଯେଉଁମାନେ କେବେ ବି ଖ୍ରୀଷ୍ଟଙ୍କ ସୁସମାଚାର ଶୁଣିନାହାନ୍ତି, ସେମାନଙ୍କୁ ଈଶ୍ୱର ନରକକୁ ପ୍ରେରଣ କରିବା ଅନ୍ୟାୟ ବୋଲି ତର୍କ କରିବା ଏକ ମୂର୍ଖତା ଅଟେ। ଈଶ୍ୱର ଲୋକମାନଙ୍କୁ ଯାହା ଯାହା ପ୍ରକାଶ କରିଅଛନ୍ତି, ସେହି ସମସ୍ତ ବିଷୟରେ ସେମାନେ ଈଶ୍ୱରଙ୍କ ନିକଟରେ ଉତ୍ତରଦାୟୀ ଅଟନ୍ତି। ଯେପରିକି ପବିତ୍ର ଶାସ୍ତ୍ରରେ କୁହେ ଯେ ଲୋକମାନେ ଜ୍ଞାନକୁ ପ୍ରତ୍ୟାଖ୍ୟାନ କରନ୍ତି ଏବଂ ସେଇଥିଯୋଗୁଁ ଈଶ୍ୱର ସେମାନଙ୍କୁ ନରକକୁ ପ୍ରେରଣ କରିବା ନିମନ୍ତେ ଦୋଷୀ କରନ୍ତି। ପ୍ରିୟ ଶ୍ରୋତା, ଖ୍ରୀଷ୍ଟିଆନ ଭାବରେ ଯେଉଁମାନେ କେବେ ବି ସୁସମାଚାର ଶୁଣିନାହାନ୍ତି, ସେମାନଙ୍କ ଭାଗ୍ୟ ବିଷୟରେ ତର୍କ ନ କରି ଆମେ ଆମ ସର୍ବୋତ୍ତମ ଚେଷ୍ଟା କରିବା ଉଚିତ, ଯେପରିକି ସେମାନେ ସୁସମାଚାର ଶୁଣିପାରିବେ। ସମଗ୍ର ଜାତି ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମମାନଙ୍କୁ ଆହ୍ୱାନ କରାଯାଉଅଛି, ଯେପରିକି ଆମେମାନେ ମାଥିଓ 28:20 ଓ ପ୍ରେରିତ 1:8 ଯଦି ପଢ଼ିବା ଏହି ବିଷୟରେ ଆମେ ଜାଣିପାରିବା। ଆମେ ଜାଣୁ ଯେ ପ୍ରକୃତିରେ ପ୍ରକାଶିତ ଈଶ୍ୱରଙ୍କ ଜ୍ଞାନକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଅଛନ୍ତି ଏବଂ ସେଥିଯୋଗୁଁ ସେହି ବିଷୟଟି ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରିତ୍ରାଣର ଶୁଭ ସମ୍ବାଦ ଘୋଷଣା କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରେରଣା ଦେବା ଉଚିତ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ଅନୁଗ୍ରହକୁ ଗ୍ରହଣ କରିବା ଦ୍ୱାରା ହିଁ ଲୋକମାନେ ସେମାନଙ୍କ ପାପରୁ ରକ୍ଷା ପାଇପାରିବେ ଏବଂ ଈଶ୍ୱରଙ୍କ ଠାରୁ ଅନନ୍ତକାଳୀନ ବିଚ୍ଛେଦରୁ ରକ୍ଷା କରେ। ପ୍ରିୟ ଶ୍ରୋତା, ଯଦି
ଆମେ ମନରେ ଧରିନେଉ ଯେ ଯେଉଁମାନେ କେବେ ବି ସୁସମାଚାର ଶୁଣିନାହାନ୍ତି ସେମାନେ ଈଶ୍ୱରଙ୍କ ଦୟା ପାଆନ୍ତି। ଆମେ ଏକ ଭୟଙ୍କର ସମସ୍ୟା ମଧ୍ୟକୁ ଅନୁଧାବନ କରୁ। କେବେ ବି ସୁସମାଚାର ଶୁଣିନଥିବା ଲୋକେ ଯଦି ଉଦ୍ଧାର ପ୍ରାପ୍ତ ହୁଅନ୍ତି ତେବେ କୌଣସି ବ୍ୟକ୍ତି କେବେ ବି ସୁସମାଚାର ଶୁଣନ୍ତି ନାହିଁ ବୋଲି ନିଶ୍ଚିତ ହେବା ଯୁକ୍ତିଯୁକ୍ତ ହେବ। ଆମେ ସବୁଠାରୁ ଅଧିକ ଦୟନୀୟ କାର୍ଯ୍ୟ କରିବା ଯଦି ଆମେ କୌଣସି ବ୍ୟକ୍ତିଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଏବଂ ସେହି ବ୍ୟକ୍ତି ସେହି ସୁସମାଚାର ପ୍ରତ୍ୟାଖ୍ୟାନ କରିବ। ଯଦି ତାହା ଘଟିନଥାନ୍ତା ତେବେ ସେ ଦୋଷୀ ହୋଇଥାନ୍ତେ। ଯେଉଁ ଲୋକମାନେ ସୁସମାଚାର ଶ୍ରବଣ କରନ୍ତି ନାହିଁ ସେମାନେ ନିହାତି ଦୋଷୀକୃତ ହେବା ଉଚିତ, ନତୁବା ସୁସମାଚାର ପ୍ରଚାର କାର୍ଯ୍ୟ ନିମନ୍ତେ ଆଉ ପ୍ରବର୍ତ୍ତନା ନାହିଁ। ସମ୍ଭବତଃ ସୁସମାଚାର ପ୍ରତ୍ୟାଖ୍ୟାନ କରିବା ଲୋକମାନଙ୍କୁ ଆମ୍ଭେ ସୁସମାଚାର ବିତରଣ କରି ସେମାନଙ୍କୁ ନିଜକୁ ନିଜେ ଦୋଷୀ କରାଇଥାଉ, କାରଣ ସେମାନେ କେବେ ବି ସୁସମାଚାର ନ ଶୁଣିବା ସମୟରେ ଉଦ୍ଧାରପ୍ରାପ୍ତ ହୋଇଥିଲେ। ପ୍ରିୟ ଶ୍ରୋତା, ଏହା ଆମମାନଙ୍କ କର୍ତ୍ତବ୍ୟ। ଯେବେ ଯୀଶୁଙ୍କ ବିଷୟରେ ଆମେ ଶୁଣିଲୁ, ତାଙ୍କ ବିଷୟରେ ଜାଣିଲୁ, ଏହା ଆମର କର୍ତ୍ତବ୍ୟ ଯେ ଅନ୍ୟମାନଙ୍କୁ ସେହି ସୁସମାଚାର ପ୍ରଚାର କରିବା। ଯେହେତୁ ଆମ୍ଭେମାନେ ସେହି ସୁସମାଚାର ଦ୍ୱାରା ପରିତ୍ରାଣ ପାଇଅଛୁ, ଅନନ୍ତ ଜୀବନ ପାଇବୁ ବୋଲି ଆଶା କରୁଅଛୁ, ସେହିପରି ଅନ୍ୟମାନଙ୍କୁ ତାହା ଆମର କର୍ତ୍ତବ୍ୟ କହିବା। ତାହେଲେ ଚାଲନ୍ତୁ ପ୍ରିୟ ଶ୍ରୋତା, ଆମେ ସେହି ସଦାପ୍ରଭୁଙ୍କଠାରେ ତାଙ୍କ ସାହାଯ୍ୟ ଅନୁରୋଧ କରିବା, ଯେପରିକି ଅନ୍ୟମାନଙ୍କୁ ସେହି ସୁସମାଚାର ଆମ୍ଭେମାନେ ପ୍ରଚାର କରିପାରିବା। ତାହେଲେ ଚାଲନ୍ତୁ ପ୍ରାର୍ଥନା କରିବା। ସଦାପ୍ରଭୁ, ଧନ୍ୟବାଦ ଦେଉଅଛୁ, କାରଣ ତୁମେ ସେହି ମଧୁର ବାଣୀ ଶୁଣିବା ପାଇଁ ଆଉ ତୁମର ଅସୀମ ପ୍ରେମ ଆମ ପାଇଁ ଜାଣିବା ପାଇଁ ସୁଯୋଗ ଦେଇଅଛ। ତୁମଠାରେ ଆମ ବିଶ୍ୱାସ ରଖିବା ପାଇଁ ଆମକୁ ଶକ୍ତି ପ୍ରଦାନ କର ଓ ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର, ଯେପରିକି ସେହି ସୁସମାଚାର ଯାହା ଆମେ ପାଇଅଛୁ ଅନ୍ୟମାନଙ୍କୁ ପ୍ରଚାର କରିପାରିବୁ। ଯୀଶୁ ନାମେ ଆମେନ୍।
ଶ୍ରୋତା, ଆମେ ଆଶା କରୁଛୁ ଯେ ପ୍ରଭୁଙ୍କର ବାକ୍ୟ ଆପଣଙ୍କୁ ଆଶିଷରେ ପରିପୂର୍ଣ୍ଣ କରିଅଛି। ଆହୁରି ଅଧିକ ଜାଣିବା ପାଇଁ ଓ ଆପଣଙ୍କର ମନ୍ତବ୍ୟ ଏହି ଠିକଣାରେ ଆମ ପାଖକୁ ଲେଖନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ୱାର୍ଲ୍ଡ ରେଡ଼ିଓ, ପୋଷ୍ଟବକ୍ସ ନମ୍ବର 1446, ସାଲିସବରୀ ପାର୍କ, ପୁନା, ମହାରାଷ୍ଟ୍ର, ଇଣ୍ଡିଆ, ପିନ୍କୋଡ଼୍ 411037। ଫୋନ୍ ନମ୍ବର 2424143। ଆଶା କରୁଛି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ।